ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ନାରୀଶକ୍ତି ବନ୍ଦନ ଅଧିନିୟମ ବାବଦରେ ଦେଶବାସୀଙ୍କୁ ଆଜି ରାତି 8:30ରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ପେନ୍ସନ୍ ଭୋଗୀଙ୍କ ଅତିରିକ୍ତ ମହଙ୍ଗା ଭତ୍ତାକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଅଂଶୁଘାତ ମୃତ୍ୟୁଜନିତ ରିପୋର୍ଟ ମିଳିବା ପରେ 24 ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ କ୍ଷତିପୂରଣ, କହିଲେ ରାଜସ୍ୱ ମନ୍ତ୍ରୀ। ଏବଂ ରାଜ୍ୟରେ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ, ହିଟ୍ ୱେଭ୍ ନେଇ ଆସନ୍ତାକାଲି ପାଇଁ 5ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି 8:30ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟକାରୀ କରିବା ଏବଂ 131ତମ ସମ୍ଭିଧାନ ସଂଶୋଧନ ବିଲ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସୀମା ନିର୍ଦ୍ଧାରଣ ମାଧ୍ୟମରେ ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ ଗତକାଲି ସଂସଦରେ ବିତର୍କ ହୋଇଥିଲା। କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ଡିଏ ଏବଂ ପେନ୍ସନ୍ଭୋଗୀଙ୍କୁ ମହଙ୍ଗା ସହାୟତା ଡିଆର୍ର ଅତିରିକ୍ତ କିସ୍ତି ପ୍ରଦାନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଆଜି ମଞ୍ଜୁରୀ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବର୍ଦ୍ଧିତ ଡିଏ ଓ ଡିଆର୍ ଜାନୁଆରୀ 1, 2026ଠାରୁ ପିଛିଲା ଭାବେ ଲାଗୁ ହେବ। ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ବାବଦରେ ସରକାର ମିଳିତ ଭାବେ ବାର୍ଷିକ 6,791 କୋଟିରୁ ଅଧିକ ଖର୍ଚ୍ଚ ବହନ କରିବେ। ଏହାଦ୍ୱାରା ପ୍ରାୟ 50 ଲକ୍ଷରୁ ଉର୍ଦ୍ଧ୍ୱ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 68 ଲକ୍ଷରୁ ଉର୍ଦ୍ଧ୍ୱ ପେନ୍ସନ୍ଭୋଗୀ ଉପକୃତ ହେବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
केंद्र सरकार के जितने भी कर्मचारी हैं और जितने पेंशनर्स हैं उनके लिए डीए और डीआर बढ़ाया गया, जिसकी टोटल लागत भारत सरकार को आएगी 6,791 करोड़ रुपए। बेसिकली डीए एंड डीआर 1 जनवरी 2026 से 60% ऑफ बेसिक पे हो जाए, 2% बढ़ाए 58 से 60 हुआ है, 60% ऑफ बेसिक पे हो जाए। टोटल करीब 50 लाख एम्प्लॉयज है और 68 लाख पेंशनर्स है भारत सरकार, इन सब के लिए बहुत बड़ा ये बेनिफिशियल अवार्ड रहेगा।
ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା 2028 ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଜାରି ରହିବା ପ୍ରକ୍ରିୟାକୁ ଅନୁମୋଦନ କରାଯାଇଛି। ଏହାଦ୍ୱାରା ଏହି ଯୋଜନା ପାଇଁ ସଂଶୋଧିତ ଦେୟ ପରିମାଣ 83,977 କୋଟି ଟଙ୍କା ହେବ। ପାର୍ବତ୍ୟ ଅଞ୍ଚଳରେ ସଡ଼କ ଏବଂ ସମତଳ ଅଞ୍ଚଳରେ ସଡ଼କ ଓ ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ 2028 ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧିକୁ ବୈଠକରେ ଅନୁମୋଦନ କରାଯାଇଛି। ସେହିପରି ପାର୍ବତ୍ୟ ଅଞ୍ଚଳରେ ସେତୁ ନିର୍ମାଣ କାର୍ଯ୍ୟ ନିମନ୍ତେ ସମୟସୀମା 2029 ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମେ ବହୁତ ତେଜି ୱାପସ ଆଇ, ଆଜ ଉସକା ଏକ୍ସଟେନ୍ସନ ଔର ଆଲୋକେସନ ଇନକ୍ରିଜ କିଆ ଗୟା, ଜିସେ କି PMGSY 3 ଅବ ହୋ ଗୟା 83,977 करोड़ रुपीज की स्कीम होगी। पूरे प्रोग्राम में अब तक करीब 8 लाख किलोमीटर सड़कें बनी, 10,000 से अधिक ब्रिजेस इसमें बने ग्रामीण क्षेत्रों में, 7 लाख से ज्यादा जो बड़े ग्रामीण क्षेत्रों में ଇମ୍ପୋର୍ଟାଣ୍ଟ ଇନ୍ଫ୍ରା ପଏଣ୍ଟସ୍ ହୋତେ କମ୍ୟୁନିଟି କେ ଓ ସବ୍ ଇସ୍ସେ କନେକ୍ଟ ହୁଏ।
କେନ୍ଦ୍ର ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ କୁଲଦୀପ ନାରାୟଣ ଆଜି ଭୁବନେଶ୍ୱର ଗସ୍ତ କରି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ PMAY ଅର୍ବାନ ଏବଂ PMAY ଅର୍ବାନ 2.0ର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ଶ୍ରୀ ନାରାୟଣ ଚନ୍ଦ୍ରଶେଖରପୁରଠାରେ ସହରାଞ୍ଚଳ ହିତାଧିକାରୀଙ୍କୁ ଶସ୍ତା ଓ ଗୁଣାତ୍ମକ ବାସଗୃହ ଯୋଗାଇବା ପାଇଁ ଚାଲିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା ସହିତ ଶୈଳଶ୍ରୀ ବିହାର ନିକଟସ୍ଥ ହରେକୃଷ୍ଣ ନଗର ଓ ପ୍ରଗତି ବିହାର ବସ୍ତିରେ ଚାଲିଥିବା ଗୃହ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ। କ୍ଷେତ୍ର ପରିଦର୍ଶନ ପରେ ଖାରବେଳ ଭବନଠାରେ ଶ୍ରୀ ନାରାୟଣ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଏଥିରେ ଉଭୟ ଯୋଜନାର ସଫଳତା, ଆହ୍ୱାନ ଏବଂ ଭବିଷ୍ୟତ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ସହରାଞ୍ଚଳରେ ସମସ୍ତଙ୍କ ପାଇଁ ବାସଗୃହ ଲକ୍ଷ୍ୟ ହାସଲ କରିବା ସହିତ ସମ୍ମାନଜନକ ଜୀବନଧାରଣ ନିଶ୍ଚିତ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଅଧିକ ଖରା ହେଉଥିବା ସ୍ଥାନରେ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱରଠାରେ ଆଜି ହିଟ୍ ୱେଭ୍ର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କ ସହିତ ଆଭାସୀ ଜରିଆରେ ମନ୍ତ୍ରୀ ଶ୍ରୀ ପୂଜାରୀ ବୈଠକରେ ଆଲୋଚନା କରି କହିଛନ୍ତି, ଅଂଶୁଘାତ ମୃତ୍ୟୁଜନିତ ରିପୋର୍ଟ ମିଳିବା ପରେ 24 ଘଣ୍ଟା ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ। ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଯାତ୍ରୀ ଓ ମାଲ୍ ପରିବହନ ଉପରେ ତଦାରଖ କରାଯିବ। ସ୍କୁଲ ଛୁଟି ପାଇଁ ଗଣଶିକ୍ଷା ଶିକ୍ଷା ବିଭାଗ ସହିତ ରାଜସ୍ୱ ବିଭାଗର ଆଲୋଚନା ଶେଷ ହୋଇଛି। ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନୂତନ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।
ଏଥର ଆମେ ନିଷ୍ପତ୍ତି କରିଛୁ ଯେଉଁ ଜାଗାରେ ଆବଶ୍ୟକତାଠାରୁ ଅଧିକ ହିଟ୍ ହେଉଛି, ହିଟ୍ ୱେଭ୍ ହେଉଛି, ସେଠି ଆମେ ହିଟ୍ ୱେଭ୍ ଆଶ୍ରୟସ୍ଥଳୀମାନେ ମଧ୍ୟ ନିର୍ମାଣ କରିବା ପାଇଁ ଯାଉଛୁ। ଭ୍ରାମ୍ୟମାନ ହିଟ୍ ୱେଭ୍ ଆଶ୍ରୟସ୍ଥଳୀ ମଧ୍ୟ କରିବୁ, ଯେମିତି ଗାଡ଼ିକୁ ସେ ଦିଗରେ ପ୍ରସ୍ତୁତ କରିକିରି ଆବଶ୍ୟକ ପଡ଼ିଲେ ତାକୁ ମଧ୍ୟ ଆମେ ବ୍ୟବହାରକୁ ଆଣିବୁ। ଆମ୍ବୁଲାନ୍ସ ଏବଂ ଫାୟାର ବ୍ରିଗେଡ୍ ସର୍ଭିସେସ୍ ମାନଙ୍କୁ ମଧ୍ୟ ସତର୍କ କରିଦିଆଯାଇଛି, ଯେମିତି 20 ମିନିଟ୍ ଭିତରେ କୌଣସି ଜାଗାରେ ଆବଶ୍ୟକ ପଡ଼ିଲେ ସେମାନେ ପହଞ୍ଚି ପାରିବେ।
ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍ ତିରୁମାଲା ନାୟକ ଦୁଇଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇ ଗୁଣୁପୁର ବ୍ଲକର ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଆଦି ପରିଦର୍ଶନ କରିଛନ୍ତି। ଲାଞ୍ଜିଆ ସୌରା ଜନଜାତିଙ୍କ ଚିତ୍ରକଳା ତାଲିମ କେନ୍ଦ୍ର ପରିଦର୍ଶନ କରିବା ସହ ଶ୍ରୀ ନାୟକ ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି। ରାଜ୍ୟ ସରକାରଙ୍କ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପରିଚାଳିତ ଇଡିତାଲ ଚିତ୍ରକଳା ତାଲିମ କେନ୍ଦ୍ର ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଅବସରରେ ଗୁଣୁପୁରଠାରେ ନିର୍ମାଣାଧୀନ ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ଭିତ୍ତିଭୂମିର ସମୀକ୍ଷା କରିଥିଲେ। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଭିବିଜି ରାମଜୀ ନିଯୁକ୍ତି ଯୋଜନାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଭାପୁର ବ୍ଲକ ଅଞ୍ଚଳରେ 20 ପଞ୍ଚାୟତରେ ମୋଟ 14,470 ଜଣ ହିତାଧିକାରୀଙ୍କର ଜବ୍ କାର୍ଡ କାର୍ଯ୍ୟକାରୀ ହେଉଛି। ଚଳିତ ବର୍ଷ 2,71,500 କାର୍ଯ୍ୟ ପାଇଁ ଶ୍ରମ ଦିବସ ସୃଷ୍ଟି କରାଯାଇଥିଲା। ସେଥିମଧ୍ୟରୁ 2,97,161 କାର୍ଯ୍ୟ ପାଇଁ ଲକ୍ଷ୍ୟ ହାସଲ କରାଯାଇଥିଲା। ଯୋଜନାରେ ମୋଟ 6,91,35,000 ଟଙ୍କାର କାର୍ଯ୍ୟ କରାଯାଇଥିବା ବୈଠକରେ ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାର ବ୍ରହ୍ମପୁର ସମେତ ସମସ୍ତ ତାଲୁକ ଆଇନସେବା କମିଟି ସ୍ତରରେ ଆସନ୍ତା ମାସ 9 ତାରିଖରେ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହି ଲୋକ ଅଦାଲତରେ ଦାଖଲ ହୋଇଥିବା ମାମଲାଗୁଡ଼ିକୁ ପରସ୍କର ସମ୍ମତି ଭିତ୍ତିରେ ସମାଧାନ କରାଯିବ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପକ୍ଷରୁ ରାଧାକାନ୍ତ ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ନୂତନ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ଗାଁ ଥାନା ସବ୍ଇନ୍ସପେକ୍ଟର ଚକ୍ରଧର ସିଂ ଯୋଗଦେଇ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ସମ୍ପର୍କରେ ଆଲୋଚନା କରିଥିଲେ। ଦୈନନ୍ଦିନ ଜୀବନରେ ଆଇନର ପ୍ରୟୋଗ ଓ ପୁଲିସ୍ର ଭୂମିକା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଶିଶୁ ପାଇଁ ଦିନଟିଏ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲ୍ୟ ବିବାହ କିମ୍ବା ଶିଶୁ ଶ୍ରମ ଘଟଣା ଚିହ୍ନଟ ହେଲେ ମାମଲା ଦାୟର କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ଶିଶୁମାନଙ୍କ ପାଇଁ ତୁରନ୍ତ ସହାୟତା ଓ ପୁନର୍ବାସ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅଧୀନରେ 783 କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି। ଗଜପତି ଜିଲ୍ଲା ସଦର ମହକୁମା ପାଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଅଷ୍ଟମ ପୋଷଣ ପକ୍ଷ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗ ସହାୟତାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଫାଲ୍ଗୁନୀ ମାଝି ଯୋଗ ଦେଇଥିଲେ। ଗଜପତି ଜିଲ୍ଲା ଗୁମା ବ୍ଲକ ଭୁବନୀ ଗ୍ରାମସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ଅଧ୍ୟକ୍ଷ ଜଷ୍ଟିସ୍ ଜଗଦୀଶ ପ୍ରସାଦ ମହାନ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ଦେବଗଡ଼ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ଠାରେ ଚାଲିଥିବା ସିଏମ୍ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା କ୍ରୀଡ଼ା ପ୍ରତିଯୋଗିତାରେ ଫୁଟବଲ, ଖୋଖୋ, ଭଲିବଲ ଓ କବାଡ଼ି ଉଭୟ ବାଳକ ଏବଂ ବାଳିକା ବର୍ଗରେ ଅନୁଷ୍ଠିତ ହେଉଛି। ଆଜି ଜୟମା ଦୁର୍ଗା କ୍ଲବ ଓ ରାଧାକୃଷ୍ଣ କ୍ଲବ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଡ୍ର ରହିଥିଲା। ଢେଙ୍କାନାଳ ଷ୍ଟାଡିୟମ୍ଠାରେ ସିଏମ୍ ଟ୍ରଫି କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଜିଲ୍ଲାର ବିଭିନ୍ନ ସ୍କୁଲର 62 ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ନୟାଗଡ଼ ଷ୍ଟାଡିୟମ୍ଠାରେ ଆଜି ସିଏମ୍ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା କ୍ରୀଡ଼ା ବିଭାଗ ଓ ଆଥ୍ଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ହିଟ୍ ୱେଭ୍ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ଚେତାବନୀ ଜାରି ହୋଇଛି। ଏହି ସମୟରେ କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତା ସୋମବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଜିଲ୍ଲାପାଳଙ୍କ ନିଷ୍ପତ୍ତିକ୍ରମେ ଛୁଟି ଘୋଷଣା କରାଯାଇଛି। ସେହିଭଳି ସମ୍ବଲପୁର ଜିଲ୍ଲାରେ ମଧ୍ୟ ଆସନ୍ତା ସୋମବାରଠାରୁ 22 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ନାରୀଶକ୍ତି ବନ୍ଦନ ଅଧିନିୟମ ବାବଦରେ ଦେଶବାସୀଙ୍କୁ ଆଜି ରାତି 8:30 ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ପେନ୍ସନ୍